ସମସ୍ତଙ୍କ ଜୀବନରେ ଏମିତି କିଛି କିଛି ମୁହୂର୍ତ୍ତ ଆସିଥାଏ ଯେଉଁଟା ଆମ ରଙ୍ଗୀନ ଜୀବନକୁ ଫିକା କରି ଚାଲିଯାଏ। ଏମିତି କିଛି ମୁହୂର୍ତ୍ତ ମୋ ଜୀବନରେ ବି ଆସିଥିଲା। ହଁ, ମୋ ଜୀବନଟାକୁ ସବୁଦିନ ପାଇଁ ଫିକା କରି ଚାଲିଯାଇଥିଲା।
ରାତିରେ ତୋ ପାଉଁଜିର ଛମ ଛମ ଅଧା ରାତିରେ ସେ ମୋ ନିଦ ଭାଙ୍ଗିରେ ଓ ସେ ବରଷ ରାତିରେ ତୋ ପାଉଁଜିର ଛମ ଛମ ଅଧା ରାତିରେ ସେ ମୋ ନିଦ ଭାଙ୍ଗିରେ ଆସୁ ସପନେ ମୁଁ କ'ଣ ତୋ ସପନେ ଆସେରେ ମୋର ଜାନୁରେ ଦୁନିଆ ଜାଣୁରେ ମୁଁ ତୋର ଶେହଜାଦା ତୁମ ଶେହଜାଦିରେ ମନ ମାରି ରହିଥିଲା ନଦୀଟିଏ ଆସି ତା ସାଥିରେ ମିଶିଗଲା ମୋର ଜାନୁରେ ଦୁନିଆ ଜାଣୁରେ ମୁଁ ତୋର ଶେହଜାଦା ତୁମ ଶେହଜାଦିରେ ଶେହଜାଦା।